ଦେଖ ଶୁଣ ବଞ୍ଚ ପ୍ରଥମ ପୁସ୍ତକ। ବନ୍ଧୁଗଣ ନମସ୍କାର, ଆସନ୍ତୁ ଏ ପୃଥିବୀର ପ୍ରାରମ୍ଭରେ ବାସ କରୁଥିବା ଲୋକମାନଙ୍କ ବିଷୟରେ ଶିଖନ୍ତୁ। ସେମାନେ ଏକମାତ୍ର ସତ୍ୟ ଈଶ୍ୱରଙ୍କ ବିଷୟରେ ଆମକୁ ଶିକ୍ଷା ଦେବେ। ନାଲି ପୁସ୍ତକର ଛବିକୁ ନିର୍ଦ୍ଦେଶ କ୍ରମରେ ଦେଖନ୍ତୁ। ଛବି ଏକ। ଆଦ୍ୟରେ ପୃଥିବୀ ନଥିଲା, କେବଳ ପରମେଶ୍ୱର ଥିଲେ। ଏକମାତ୍ର ଈଶ୍ୱର ଅଛନ୍ତି, ସେ ଆତ୍ମା ଅଟନ୍ତି, ଆମେ ତାଙ୍କୁ ଦେଖିପାରିବା ନାହିଁ। ସେ ସର୍ବଶକ୍ତିମାନ, ସେ ସର୍ବଜ୍ଞ ଓ ସର୍ବତ୍ର ବିଦ୍ୟମାନ, ସେ ଆକାଶସ୍ଥ ଓ ପୃଥିବୀସ୍ଥ ସବୁ ବିଷୟର ସ୍ରଷ୍ଟା। ସେ ମନୁଷ୍ୟକୁ ଭୂମିର ଧୂଳିରେ ନିର୍ମାଣ କଲେ, ପରମେଶ୍ୱର ମନୁଷ୍ୟକୁ ଆତ୍ମା ଦାନ କଲେ, ଯେପରି ମନୁଷ୍ୟ ଈଶ୍ୱରଙ୍କୁ ଜାଣିପାରିବ। ଈଶ୍ୱର ମନୁଷ୍ୟକୁ ଆଦମ ନାମ ଦେଲେ, ଆଦମ ଈଶ୍ୱରଙ୍କ ନିର୍ମିତ ସବୁ ପଶୁର ନାମ ଦେଲେ। ଈଶ୍ୱର ସ୍ୱର୍ଗର ସମସ୍ତ ଆତ୍ମା ଓ ଦୂତମାନଙ୍କୁ ମଧ୍ୟ ନିର୍ମାଣ କଲେ। ଈଶ୍ୱର ଯାହା ସବୁ କଲେ ସେ ସମସ୍ତ ଅତି ଉତ୍ତମ ଥିଲା।